ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶାର ଚାରିଟା ରାଜ୍ୟସଭା ଆସନ ଲାଗି ଗଲାକାଲି ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଆଉ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍। ବିରୋଧୀ ଦଳମାନଙ୍କ ତରଫ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମିଳିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତା ପରାଜିତ ହୋଇଛନ୍। ଏ ବାବଦେ ରାଜ୍ୟସଭା ରିଟର୍ଣ୍ଣିଂ ଅଧିକାରୀ ସତ୍ୟବ୍ରତ ରାଉତ ବିଧିବଦ୍ଧ ଭାବେ ଘୋଷଣା କରିଛନ୍। ଗନ୍ତି ଉତ୍ରୁ ମନମୋହନ ସାମଲ ଆଉ ସୁଜିତ କୁମାର 35 ଲେଖା ଭୋଟ୍ ପାଇଥିଲେ। ସନ୍ତୃପ୍ତ ମିଶ୍ରଙ୍କୁ 31, ଦିଲ୍ଲୀପ ରାୟଙ୍କୁ 34 ଆଉ ଡାକ୍ତର ଦତେଶ୍ୱର ହୋତାଙ୍କୁ 23 ଭୋଟ୍ ମିଳିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଆଜିର ଫଳାଫଲ ଆଇବା ଦିନେ ଓଡ଼ିଶାର ବିକାଶଧାରାକେ ଆହୁରି ସମୃଦ୍ଧ କରବା ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍,
ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ଆମର 3 ବିଜୟୀ ପ୍ରାପ୍ତ ହୋଇଛନ୍ତି, ଏହା ନିଶ୍ଚିତ ଭାବରେ ତାକୁ ପ୍ରତିବଦ୍ଧତା ହିସାବରେ ପ୍ରମାଣ କରୁଛି। ଆଜିର ରାଜ୍ୟସଭା ନିର୍ବାଚନ ହିଁ ଏହା ସ୍ପଷ୍ଟ ଭାବରେ ଜଣାଉଛି। ଆମର ଏ ନବନିର୍ବାଚିତ ସାଂସଦ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ସହ ମୋଦିଜୀଙ୍କର ବିକଶିତ ଭାରତ ଅଭିଯାନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ହିସାବରେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଯେଉଁ ସଂକଳ୍ପ ନେଇ କାମ କରିବା ପାଇଁ ଯିବେ, ନିଶ୍ଚିତ ଭାବରେ ସବୁବେଳେ ରାଜ୍ୟସଭାରେ ଓଡ଼ିଶାର ସ୍ୱରକୁ ଶାଣିତ କରି ଓଡ଼ିଶାର ବିକାଶ କାମରେ ଅଧିକ ପ୍ରତିଫଳିତ ହୋଇ ତାହା ଓଡ଼ିଶାକୁ ସମୃଦ୍ଧିଶାଳୀ କରିବେ।
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର 3 ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିକି ଆଗର ବୈଠକମାନଙ୍କ ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି ତାର ସମୀକ୍ଷା କରିବା ସହିତ ଭିନ୍ ଭିନ୍ ପରାମର୍ଶ ଦେଇଛନ୍। ରଥଯାତ୍ରାର ତୟାରୀ ବାବଦେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଉ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ବୈଠକର ସୂଚନା ଦେଇଥିଲେ। ଜରୁରୀକାଳୀନ ସେବା ସହିତ ପରିମଳ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ଲାଗି 27 ରାମନବମୀ ଅବସରରେ ରଥ କାଠ ଚିରଟ ପ୍ରକ୍ରିୟା ମୂଲ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ଏ ଅବସରରେ ସୂଚନା ଦେଇଛନ୍। ଖଡ଼ଗପୁର ଟାଙ୍ଗୀ ବିଶାଖାପଟନମ ବିଜୟୱାଡ଼ାକେ ସଂଯୋଗ କରିକି ତିଆରି ହେବାରକେ ଥିବା ହାଇସ୍ପିଡ୍ ଆଉ ଗ୍ରୀନ୍ଫିଲ୍ଡ କରିଡର ପ୍ରକଳ୍ପ ଥି ଓଡ଼ିଶାର 592 ରାସ୍ତା ରହିବା। ଏହି ହାଇସ୍ପିଡ୍ କରିଡର ରାଜ୍ୟର 9 ଜିଲ୍ଲାର 27 ସହରକେ ଯୋଡ଼ବା। ଏହି ପ୍ରକଳ୍ପ ନିର୍ମାଣ ଲାଗି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଓଡ଼ିଶା ଦେଇକି ନିର୍ମାଣ ହେବାରକେ ଥିବା ଏହି କରିଡର ଲାଗି ପ୍ରସ୍ତାବିତ ନକ୍ସା, ଜିଲ୍ଲା ଅର୍ଥନୈତିକ ଅଞ୍ଚଳ ଆଉ ସହର ସଂଯୋଗୀକରଣ ଆଉ ଜମି ଅଧିଗ୍ରହଣ ବାବଦେ ଆଲୋଚନା କରାଯାଇଥିଲା। ଶିକ୍ଷା ଅଧିକାର ଆଇନ ଆର୍ଟିଇ ବୋଲେ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଘରୋଇ ବିଦ୍ୟାଳୟର ନାଲେଖା ପ୍ରକ୍ରିୟା ଆଜିଠାନୁ ମୂଲ ହେବା। ଏଥିଲାଗି ଗଲାକାଲି ଲଟେରୀ ସଙ୍ଗେ ସିଟ୍ ଆବଣ୍ଟନ କରାଯାଇଛି। ପହିଲା କ୍ଷେପ୍ଥି ନାଲେଖା ବାର୍କେ 27,370 ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ସୂଚନା ଅନୁସାରେ ରାଜ୍ୟର 4,438 ଘରୋଇ ବିଦ୍ୟାଳୟର 54,335 ସିଟ୍ ଲାଗି ଏହି ଆର୍ଟି ଜରିଏ ଛାତ୍ରଛାତ୍ରୀମାନଙ୍କର ନାଁ ଲେଖାବେ। ଝାରସୁଗୁଡ଼ା ଜିଲ୍ଲାର ଖରାର ମୁକାବିଲା ଲାଗି ଜିଲ୍ଲାପାଳ କୁନାଲ ମୁତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ ଅଂଶୁଘାତ ମୃତ୍ୟୁ ଶୂନ୍ୟ କରିବାର ଲାଗି ପ୍ରଶାସନ ପ୍ରାଥମିକତା ଦେବାରକେ ଜୋର ଦେଇଛନ୍। ଏଥିଲାଗି ସକାଳର 10 ଉପରବେଳା 4 ତକ କେନ୍ସି ପରିବହନ ସେବା କି ଖଣି ଆଉ ନିର୍ମାଣ ଶ୍ରମିକମାନେ କାମ କରି ନାଇପାରନ୍। ଗାଡ଼ି ଚାଳକମାନଙ୍କ ଲାଗି ଥଣ୍ଡା ପରିବେଶ ବ୍ୟବସ୍ଥା ସହିତ ଜଣେ ସହଯୋଗୀ ରହିବାର ବାଧ୍ୟତାମୂଳକ କରାଯାଇଛି। ବିଦ୍ୟାଳୟମାନଙ୍କେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହିତ ଜିଲ୍ଲାର ଭରପୁର ମାତ୍ରାରେ ଜଳଛତ୍ର ଆଉ ବିଶ୍ରାମାଗାର ଖୁଲବାରକେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ କେନ୍ଦୁପାଟି ପଞ୍ଚାୟତନ ଗଲାକାଲି ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକି ସରକାରଙ୍କ ତରଫ ଅଣାଯାଇଥିବା ଜନକଲ୍ୟାଣକାରୀ ଆଉ କର୍ମନିଯୁକ୍ତି ଯୋଜନାମାନଙ୍କର ସାହସ୍ତି ଲୋକେ ନିଜର ଭିଟାମାଟିନ କାମ କରବାରକେ ପରାମର୍ଶ ଦେଇଛନ୍। ଏ ଅବସରରେ ପାଲା ଜରିଏ ପ୍ରବାସୀ ଶ୍ରମିକ ନିରାକରଣ ଲାଗି ସଚେତନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନୁ 24 ଜାତୀୟ ପାରା ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ 2026 ମୂଲ ହେବା। ପ୍ରତିଯୋଗିତା ଆଇବା 21 ତାରିଖ ତକ ଚାଲବା। ଓଡ଼ିଶା ପାରା କ୍ରୀଡ଼ା ସଂଘ ଆଉ ରାଜ୍ୟ କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫ ହେଉଥିବା ଏହି ପ୍ରତିଯୋଗିତାଟି 145 ଅତକା ବର୍ଗଥି ଖେଲ୍ ହେବା। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ସକାଳୁ କାଲବୈଶାଖୀର ପ୍ରଭାବଥି ଘଡ଼ଘଡ଼ି ସହିତ ଧୁକାଗଡ଼ି ଆଉ ବର୍ଷା ମୂଲ ହୋଇଯାଇଛି। ଏବେ 20 ତାରିଖ ତକ କେତେଟା ଜାଗାନ ଇତାର ପ୍ରଭାବ ଦେଖିବାରକେ ମିଳିବା। ଏବେ 24 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଧୁକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।